ଗଣନା ପୁସ୍ତକ ଦୁଇ ପର୍ବ ଅନନ୍ତର ସଦାପ୍ରଭୁ ମୋଷାଙ୍କୁ ଓ ହାରୁଣଙ୍କୁ କହିଲେ, ଇସ୍ରାଏଲ ସନ୍ତାନଗଣ ପ୍ରତ୍ୟେକ ଆପଣା ଆପଣା ନିଶାଣ ସ୍ୱରୂପ ଧ୍ୱଜା ନିକଟରେ ଛାଉଣୀ ସ୍ଥାପନ କରିବେ। ସେମାନେ ସମାଗମ ତମ୍ବୁ ଆଗରେ ଚାରିଆଡ଼େ ଛାଉଣୀ ସ୍ଥାପନ କରିବେ। ଯେଉଁମାନେ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଆପଣା ଆପଣା ସୈନ୍ୟାନୁସାରେ ଛାଉଣୀ ସ୍ଥାପନ କରିବେ, ସେମାନେ ଜିହୁଦା ଧ୍ୱଜାର ପଶ୍ଚାତଗାମୀ ଲୋକ। ପୁଣି ଅମିନାଦବର ପୁତ୍ର ନହସନ ଜିହୁଦା ସନ୍ତାନଗଣର ଅଧିପତି ହେବ। ପୁଣି ତାହାର ଗଣିତ ସଂଖ୍ୟା 74,600। ତା ପାଖରେ ଇସାଖର ବଂଶ ଛାଉଣୀ ସ୍ଥାପନ କରିବେ। ସୁରେୟାର ପୁତ୍ର ନଥନେଲ ଇସାଖର ସନ୍ତାନଗଣର ଅଧିପତି ହେବ। ତାହାର ଗଣିତ ସୈନ୍ୟ ସଂଖ୍ୟା 54,400। ତେଣୁ ସବଲୁନ ବଂଶ ହେଲନର ପୁତ୍ର ଇଲିଆବ ସବଲୁନ ସନ୍ତାନଗଣର ଅଧିପତି ହେବ। ପୁଣି ତାହାର ଗଣିତ ସୈନ୍ୟ ସଂଖ୍ୟା 57,400। ଜିଉଦା ଛାଉଣୀର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ 186,400। ସେମାନେ ପ୍ରଥମେ ଅଗ୍ରସର ହେବେ। ଦକ୍ଷିଣ ଦିଗରେ ଆପଣା ସୈନ୍ୟାନୁସାରେ ରୁବେନ ଛାଉଣୀର ଧ୍ୱଜା ରହିବ। ସଦୟର ପୁତ୍ର ଇଲିସୁର ରୁବେନ ସନ୍ତାନଗଣର ଅଧିପତି ହେବ। ପୁଣି ତାହାର ଗଣିତ ସେନା ସଂଖ୍ୟା 46,500। ତା ପାଖରେ ସିମିଓନ ବଂଶ ଛାଉଣୀ ସ୍ଥାପନ କରିବେ ଓ ସୁରି ସଦୟର ପୁତ୍ର ସଲୁମିଏଲ ସିମିଓନ ସନ୍ତାନଗଣର ଅଧିପତି ହେବ। ତାହାର ଗଣିତ ସୈନ୍ୟ ସଂଖ୍ୟା 69,300। ତୌ ଗାଦ ବଂଶ ରୁଏଲର ପୁତ୍ର ଇଲିଆସଫ ଗାଦ ସନ୍ତାନଗଣର ଅଧିପତି ହେବ। ପୁଣି ତାହାର ଗଣିତ ସୈନ୍ୟ ସଂଖ୍ୟା 45,650। ରୁବେନ ଛାଉଣୀର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ 151,450। ସେମାନେ ଦ୍ୱିତୀୟରେ ଅଗ୍ରସର ହେବେ। ଏଉତାରେ ସମାଗମ ତମ୍ବୁ ଲେବୀୟମାନଙ୍କର ଛାଉଣୀ ସହିତ ଛାଉଣୀମାନଙ୍କ ମଧ୍ୟବର୍ତ୍ତୀ ହୋଇ ଅଗ୍ରସର ହେବ। ଯେପରି ସେମାନେ ଛାଉଣୀ ସ୍ଥାପନ କରିବେ, ସେପରି ପ୍ରତ୍ୟେକ ସୋସ ସ୍ଥାନରେ ଧ୍ୱଜାର ନିକଟବର୍ତ୍ତୀ ହୋଇ ଅଗ୍ରସର ହେବେ। ପଶ୍ଚିମ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଇଫ୍ରିୟମ ଛାଉଣୀର ଧ୍ୱଜା ରହିବ। ପୁଣି ଅମିହୁଦର ପୁତ୍ର ଇଲିସାମା ଇଫ୍ରାଏମ୍ ସନ୍ତାନଗଣର ଅଧିପତି ହେବ, ଆଉ ତାହାର ଗଣିତ ସୈନ୍ୟ ସଂଖ୍ୟା 40,500। ତା ପାଖରେ ମନସୀ ବଂଶ ରହିବେ। ପୁଣି ପଦାହୁସୁର ପୁତ୍ର ଗମୟଲ ମନସୀ ସନ୍ତାନୀମାନଙ୍କର ଅଧିପତି ହେବ। ପୁଣି ତାହାର ଗଣିତ ସୈନ୍ୟ ସଂଖ୍ୟା 32,200। ତୌ ବିନ୍ୟାମିନ ବଂଶ ପୁଣି ଗିଦିଓନିର ପୁତ୍ର ଅବିଦାନ ବିନ୍ୟାମିନ ସନ୍ତାନଗଣର ଅଧିପତି ହେବ। ତାହାର ଗଣିତ ସୈନ୍ୟ ସଂଖ୍ୟା 35,400। ଇଫ୍ରେମ୍ ଛାଉଣୀର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ 108,100। ସେମାନେ ତୃତୀୟରେ ଅଗ୍ରସର ହେବେ। ଉତ୍ତର ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଦାନ ଛାଉଣୀର ଧ୍ୱଜା ରହିବ। ପୁଣି ଅମିସଦୟର ପୁତ୍ର ଅହିଏସର ଦାନ ସନ୍ତାନଗଣର ଅଧିପତି ହେବ। ତାହାର ଗଣିତ ସୈନ୍ୟ ସଂଖ୍ୟା 62,700। ତା ପାଖରେ ଆସରର ବଂଶ ଛାଉଣୀ ରହିବ। ଆକ୍ରଣର ପୁତ୍ର ପଗିଏଲ ଆସର ସନ୍ତାନଗଣର ଅଧିପତି ହେବ। ତାହାର ଗଣିତ ସୈନ୍ୟ ସଂଖ୍ୟା 41,500। ତୌ ନପ୍ତାଲି ବଂଶ ଏନନର ପୁତ୍ର ଅହିର ନପ୍ତାଲି ସନ୍ତାନଗଣର ଅଧିପତି ହେବ। ତାହାର ଗଣିତ ସୈନ୍ୟ ସଂଖ୍ୟା 53,400। ଦାନ ଛାଉଣୀର ଗଣିତ ଲୋକମାନଙ୍କର ସଂଖ୍ୟା 157,600। ସେମାନେ ଆପଣମାନଙ୍କର ଧ୍ୱଜା ନେଇ ସମସ୍ତଙ୍କ ପଛେ ଅଗ୍ରସର ହେବେ। ଏମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଆପଣା ଆପଣା ପିତୃଗୃହ ଅନୁସାରେ ଗଣିତ ହେଲେ। ଆପଣା ଆପଣା ସୈନ୍ୟାନୁସାରେ ସମସ୍ତ ଛାଉଣୀର ଗଣିତ ଲୋକସଂଖ୍ୟା 6,3,550 ହେଲା। ମାତ୍ର ମୂଷାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଲେବୀୟମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ। ଏହି ରୂପେ ଇସ୍ରାଏଲ ସନ୍ତାନଗଣ କଲେ। ସଦାପ୍ରଭୁ ମୋଷାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେହିପରି ସେମାନେ ଆପଣା ଆପଣା ବଂଶ ନିକଟରେ ଆପଣା ଆପଣା ପିତୃଗୃହ ଅନୁସାରେ ଆପଣା ଆପଣା ଧ୍ୱଜା ନିକଟରେ ଛାଉଣୀ ସ୍ଥାପନ କଲେ ଓ ସେହିପରି ସେମାନେ ଅଗ୍ରସର ହେଲେ।